श्री प्रह्लाद महाराज भगवान कहते भगवान नृसिंहदेव मु देखुची अनेक महा मुनिगण अच्छा जो मैंने कि केवल निजर मुक्ति निमित्त आग्रही से मैंने ये बड़ सहर नगर प्रति दृष्टि दिंती ना से मैंने हिमालय को किंबा निर्जन बण को मौन व्रत आचरण करी ध्यान करने को जाती से मैंने अन्न मानक मुक्ति निमित्त आग्रह प्रकाश करती ना कि मो पक्ष मु एका मुक्त हेबाकु इच्छा करे ना ए सबु दिन मूर्ख मूढ़ गुण को छाड़ी मु एका मुक्त हेबाकु इच्छा करे ना मु जानी कृष्ण चेतना व्यतीत आपणकर पाद पद्मरे शरण नवा व्यतीत केही केबे हेले सुखी पारिबे ना तेणु मु भावुछि ए मूर्ख दिन पति जीव समस्तंकु आपणकर पाद पद्म आणला श्री प्रह्लाद महाराज वैराग्य समंदर जो कथा कहुचंती साधु परिधान विषय ये होची वैष्णव निष्पत्ति वैष्णव शुद्ध भक्त से वैष्णव भक्त कौन प्रकार समस्या नाही से भौतिक जगत थिले सुद्धा से कृष्ण चेतनारे थांती कृष्ण चेतना जो तांकर गोटी धंदा एक कृष्ण चेतनशील व्यक्ति जेको स्थान रही पारे नरकरे हो स्वर्गरे हो जो रहिले भी से सुखरे आनंद रही पारे तेणु प्रह्लाद महाराज कहते नैवद्वीज पर दूरत्य वैतरण्या पूर्व श्लोक ये महात्मा मु भौतिक स्थिति पाई भी तत्रस्त नुहे जे शुद्ध भक्त भगवान कर से कौन प्रकार परिस्थिति जीवन कौन प्रकार अवस्था केवे दुखित हुए ना ये श्रीमद भागवतम स्वच्छ स्कंदर स्वीकृत है नारायण परा सर्वे न कुतस्तन बिभ्रति स्वर्गाप वर्ग नरके सोपी तुल्या प्रदर्शिना जो मैं नारायण परा अर्थात जो मैंने भगवान नारायण सेवारी केवल ही निजुक्त अच्छा से मानी जीवन कौन प्रकार अवस्था को भय करती ना से मानी स्वर्ग हौ बा शिव ब्रह्म साहज मुक्ति स्थिति हौ बा नर्क हौ सब समान कारण से मानी केवल भगवान सेवारी निजुक्त था एक भक्त पक्ष स्वर्गलोक रहा कि नर्क रहा सब समान कारण भक्त केवल स्वर्ग न था कि नर्क न था से सब बड़े कृष्ण से चीज जगत ही था सिक्रेट ऑफ सक्सेस फॉर द डिवोटी नॉट अंडरस्टूड बाय कर्मीज एंड ज्ञानीज ভক্তঙ্কর যে সফলতার যে রহস্য তাহা কর্মী বা জ্ঞানীগণ কেবে বুঝিপারে না তেণু কর্মীগণ ইচ্ছা করতে এ ভৌতিক জগতের রহি কিছু ভৌতিকতার ধন্দা করি ভৌতিক ধন্দা করি কিপরে হাত সুখী হবে জ্ঞানীগণ ইচ্ছা করতে ভগবান সহ এ কহি সুখী হওয়া କିନ୍ତୁ ଭକ୍ତଙ୍କର ଏସବୁ ଆଗ୍ରହ ନଥାଏ। ସେ ତଥା କଥିତ ହିମାଳୟରେ ଯାଇ ଧ୍ୟାନ କରିବା କିମ୍ବା ଏକାନ୍ତ ସ୍ଥାନରେ ବଣ ଜଙ୍ଗଲରେ ବସିକି ଧ୍ୟାନ କରିବା ଆଗ୍ରହୀ ନଥାନ୍ତି। ବରଂ ସେ ପୃଥିବୀର ଜନଗହଳି ଅଞ୍ଚଳ ପ୍ରତି ଧ୍ୟାନ ଦେଇଥାନ୍ତି। ସେଠାରେ ଲୋକମାନଙ୍କୁ ଏ କୃଷ୍ଣ ଚେତନା ସମ୍ବନ୍ଧରେ ଶିକ୍ଷାଇ ଦିଅନ୍ତି। କୃଷ୍ଣ ଚେତନା ଆନ୍ଦୋଳନ ଏହି ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି। ଆମମାନେ କେବେ ହେଲେ ଶିକ୍ଷା ଦେଉନୁ ବ୍ୟକ୍ତିକୁ ଏକ ନିର୍ଜନ ସ୍ଥାନକୁ ଯାଇ ଧ୍ୟାନ କରିବା ପାଇଁ, ଯାହାଫଳରେ କି କେହି ଗୋଟେ ବାହାରକୁ ଦେଖେଇବ, ଢଙ୍ଗ ଦେଖେଇବ ଯେ ସେ ବଡ଼ ଉନ୍ନତ ବ୍ୟକ୍ତି ଅଟେ ପରମାର୍ଥ ମାର୍ଗରେ ବୋଲି, ଏବଂ ତାର ଧ୍ୟାନ ପାଇଁ ଗର୍ବ ଅନୁଭବ କରିବ। ଯଦିଓ ପ୍ରକୃତ ପକ୍ଷେ ସେ ସବୁପ୍ରକାର ଭୌତିକ ଦୁଷ୍କର୍ମରେ ହିଁ ବ୍ୟାପୃତ ଥାନ୍ତି। ପ୍ରହ୍ଲାଦ ମହାରାଜଙ୍କ ଭଳି ଜଣେ ବୈଷ୍ଣବ ଏଇ ପ୍ରକାର ଯେଉଁ ଉପର ଢଙ୍ଗ ଦେଖାଣିଆ ବା ଅନ୍ୟକୁ ଠକିବାର ପରମାର୍ଥିକ ଅଗ୍ରଗତି ଆଗ୍ରହୀ ନୁହନ୍ତି, ବରଂ ସେ ସମସ୍ତ ଜନସମାଜକୁ ଏଇ କୃଷ୍ଣ ଚେତନା ଦେବା ପାଇଁ ଆଗ୍ରହୀ। କାରଣ ଏହା ହେଉଛି ଏକମାତ୍ର ଉପାୟ ସୁଖୀ ହେବା। ପ୍ରହ୍ଲାଦ ମହାରାଜ ପରିଷ୍କାର ଭାବରେ କହିଛନ୍ତି, ନାନ୍ୟଂ ତଦସ୍ୟ ଶରଣଂ ଭ୍ରମତୋ ଅନୁପଶ୍ୟ। ଅର୍ଥାତ୍ ମୁଁ ଜାଣୁଛି ଏ କୃଷ୍ଣ ଚେତନା ବିନା ଆପଣଙ୍କର ପାଦ ପଦ୍ମରେ ଆଶ୍ରୟ ଗ୍ରହଣ ବିନା କେବେ ହେଲେ ସୁଖୀ ହେଇପାରିବେ ନା। ୱାନ୍ ୱଣ୍ଡର୍ସ ୱିଥ୍ ଇନ୍ ଦି ୟୁନିଭର୍ସ ଲାଇଫ୍ ଆଫ୍ ଲାଇଫ୍ ବଟ୍ ବାଇ ଦି ଗ୍ରେସ୍ ଅଫ୍ ଏ ଡିଭୋଟି ସର୍ଭାଣ୍ଟ ଅଫ୍ ଶ୍ରୀ ଚୈତନ୍ୟ ମହାପ୍ରଭୁ ୱାନ୍ କ୍ୟାନ୍ ଗେଟ୍ ଫ୍ଲୋ କୃଷ୍ଣ କନ୍ସିୟସ୍ନେସ୍ ଆଣ୍ଡ ଦେନ୍ ନଟ୍ ଓନ୍ଲି ବିକମ୍ ହାପି ଇନ୍ ଦିସ୍ ୱାର୍ଲ୍ଡ ବଟ୍ ଅଲ୍ସୋ ରିଟର୍ନ୍ ହୋମ୍ ବ୍ୟାକ୍ ଟୁ ଗଡ୍। ଜନ୍ମ ଜନ୍ମାନ୍ତର ଧରି କେହି ଭୌତିକ ବ୍ରହ୍ମାଣ୍ଡରେ ଭ୍ରମଣ କରିପାରେ ନା ଯେଉଁ ଇଏ, କିନ୍ତୁ ଏକ ଭକ୍ତ ଚୈତନ୍ୟ ମହାପ୍ରଭୁଙ୍କର ଅନୁଗତ ଭକ୍ତ ବୈଷ୍ଣବଙ୍କର କୃପା ଲାଭ କଲେ ସେ ଏ କୃଷ୍ଣ ଚେତନାର ରହସ୍ୟ ଜାଣିପାରେ। ତାପରେ ସେ ଏ ଭୌତିକ ଜଗତରେ ଯେ କେବଳ ସୁଖୀ ହୁଅନ୍ତି ତା ନୁହେଁ, ସେ ନିଶ୍ଚିତ ଭାବରେ ଭଲ ଧାମ ଫେରିଯାଆନ୍ତି। ଏ ହେଉଛି ଆମର ଜୀବନର ଲକ୍ଷ୍ୟ। ଏ କୃଷ୍ଣ ଚେତନା ଆନ୍ଦୋଳନର ଭକ୍ତଗଣ ବା ସଭ୍ୟଗଣ ତଥାକଥିତ ଧ୍ୟାନ ହିମାଳୟରେ ବା ଜଙ୍ଗଲରେ ଯାଇ ଧ୍ୟାନ କରିବା ଦିଗରେ ଆଗ୍ରହୀ ନୁହନ୍ତି। କାରଣ ସେଠି ଯେଉଁମାନେ ଯାଆନ୍ତି ଏ ପ୍ରକାର ଧ୍ୟାନ କରିବା ପାଇଁ, ସେମାନେ କେବଳ ଧ୍ୟାନର ଗୋଟେ ବାହ୍ୟ ଢଙ୍ଗଇ କେବଳ ଦେଖନ୍ତି। ସେମାନେ ସହର ନଗର ମାନଙ୍କରେ ଯୋଗ ସ୍କୁଲ ଧ୍ୟାନ କେନ୍ଦ୍ର ଖୋଲିବା ଦିଗରେ ଆଗ୍ରହୀ ନଥାନ୍ତି, ବରଂ କୃଷ୍ଣ ଚେତନା ଆନ୍ଦୋଳନ ପ୍ରତ୍ୟେକ ଭକ୍ତ ଶବ୍ଦ ଦ୍ୱାର ଦ୍ୱାର ଯାଇ ଲୋକମାନଙ୍କୁ ଶ୍ରୀମଦ୍ ଭଗବତ ଗୀତାର ଶିକ୍ଷା, ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା ଦିଅନ୍ତି। ଏ ହେଉଛି ହରେ କୃଷ୍ଣ ଆନ୍ଦୋଳନ ଉଦ୍ଦେଶ୍ୟ। ଏ ହରେ କୃଷ୍ଣ ଆନ୍ଦୋଳନର ଭକ୍ତଗଣ ବା ସଭ୍ୟଗଣ ଭଲ ଭାବରେ ଜାଣି ରଖିବା ଉଚିତ ଯେ କୃଷ୍ଣଙ୍କ ବ୍ୟତୀତ କେହି କେବେ ହେଲେ ସୁଖୀ ହେଇପାରିବେ ନା। ତେଣୁ ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ସମସ୍ତ ପ୍ରକାର ଠକାମୀ যোগী বা আধ্যাত্মিক বাদী বা ধ্যান যোগী বা ব্রহ্মবাদী বা তথাকথিত জনমঙ্গলকার ব্যক্তিঙ্গ সুপ্রকার ঠকামি ভঙ্গ ত্যাগ করে না, সেপ্রতি সেমানে কদাপি আগ্রহী হচ্ছে না। মৌন চরন্তি বিজনী ন পরার্থ নিষ্ঠা নৈতান বিহায় কৃপণান বিমুখ নান্যম তদস্য শরণম মমত অনুপস্য। শ্রী প্রহ্লাদ মহারাজ বৈরাগ্যর তথ্যই দেখছেন। বৈরাগ্যটা কি জিনিস? প্রায়ণ দেব মনয়স্ব বিমুক্তি কামা মৌন চরন্তি বিজনে ন পরার্থ নিষ্ঠা। তথা কথিত মুনিগণ যোগীগণ নিজর বিমুক্তি নিমিত্তই মৌনব্রত আচরণ করি তপস্যা করিবা পাই হিমালয়ের জঙ্গলকু যাঁতি বা হিমালয়ের গুফাকে যাঁতি, সেমানে অন্যর মুক্তি নিমিত্ত কেবে চিন্তাই করবে। সেপা কুযাচি এ সংসার তরঙ্গে পতিত হই যে পুরুষ এর প্রভা সকল কুণ্ঠ ভাবে সহ্য করি সর্বজীব প্রতি দয়া প্রদর্শন করতে এবং হর সর্বজীবন আধ্যাত্মিক ক্লেশ দূরীকরণার্থে ভগবান নিকটে আবেদন করতে সেই বৈষ্ণব পদবাচ্য মহাপুরুষ শ্রীপ্রহ্লাদ মহারাজ এক্সাম্পল দিস টাইপ অফ এক্সাম্পল ইন দিস রিগার্ড। প্রহ্লাদ মহারাজ প্রকৃষ্ট উদাহরণ। দিস মেটেরিয়াল ওয়ার্ল্ড রিয়েলি দুঃখালয় is full of miseries, still a Vaishnava like Prahlad Maharaj always with Krishna, he is never disturbed here, he is never unhappy here, he can very easily tolerate the miseries here and he shows mercy to one and all. And he tries his best to relieve all the fallen souls here from the miserable conditions of life. Therefore he prays to the Lord for that deliverance. As to Lord Maharaj prays here, you are nursing him, the real voice here. You understand? Aha, Pavitra Haridasangara Anukaraniya Charitra Alasana Kale. কেউ দুর্ভাগ্য পুরুষর ভগত ভক্তি উদয় ন হব যেতবে সুজাতি উপাসনগণ তাঁকু পীড়া দৌলে সেতবে সে আধ্যাত্মিক দর্শন দেখি সজল নেত্রে ভগবান গেটে পিঠা প্রার্থনা করছে হে জগদীশ্বর হে গোপীজন বল্লভ পীড়নকারী পুরুষ গণ আপনার গম্ভীর লীলা অবগত নহই আপনার দাস প্রতি অত্যাচার করছেন তাহা আপন বিশাল কৃপা দ্বারা ক্ষমা করুন এবং সে অন্তকরণের ভক্তির উদয় করতে যা হলে জীবাও জীব প্রতি পীড়া দেব না এহাই যথার্থ বৈরাগ্যের কার্য।
শ্রীমান চৈতন্য মহাপ্রভু কথা এটি কুহাযাইছে
বৈরাগ্য বিষয়ে রামানন্দ নিম্ন প্রকার কইছেন যথার্থ বৈরাগ্য লোকে বুঝিতে ସଂସାର ବିରକ୍ତି ହୋଇ ଯଦି କୌଣସି ପୁରୁଷର ସର୍ବବୃତ୍ତି ଦୟା ଏବଂ କୃଷ୍ଣ ନିର୍ମଳ ପ୍ରେମ ଭକ୍ତି ଉଦୟ ନ ହୁଏ ତେବେ ସେ ବୈରାଗ୍ୟରେ କିଛି ମାତ୍ର ରସ ନାହିଁ। ଏହି ବିଷୟରେ ଅନେକଙ୍କର ଭ୍ରମ ହେଇପାରେ। କେହି କେହି ସାଧନ କୁଶଳ ହୋଇ ସର୍ବଭୂତ ପ୍ରତି ଦୟା ପ୍ରଦର୍ଶନ କରିବା ଦୂରେ ଥାଉ, ସେମାନଙ୍କ ଯେ କିପରି ମଙ୍ଗଳ ହବ ଏପରି କୌଣସି ଚିନ୍ତା କରନ୍ତି ନା, ଏତଦ୍ୱାରା ସେମାନଙ୍କର ବୈଷ୍ଣବତା ବିଶେଷ କ୍ଷତି ହୁଏ, ଏହା ସ୍ୱୀକାର କରିବାକୁ ହବ। ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧରେ ସେ ବ୍ରହ୍ମବାକ୍ୟ ଉଦ୍ଧାର କରି କୁହାଯାଉଛି, ନାତି ପ୍ରସିଦ୍ଧ ତଥୋ ପଚିତୋପଚାରା ଉପଚାରେ ଆରାଧିତ ସୁରଗଣୀ ହୃଦିବଦ୍ଧ କାମେ ଯତ୍ ସର୍ବଭୂତ ଦୟା ଅସଦଳ ଏକ ନାନା ଜନେଷୁ ଅବହିତ ସୁହୃଦନ୍ତରାତ୍ମା। ଶ୍ରୀମଦ୍ ଭାଗବତରେ ବ୍ରହ୍ମାଜୀ କହୁଛନ୍ତି, ହେ ପ୍ରଭୁ, ଆପଣ ସମସ୍ତ ପ୍ରାଣୀଙ୍କର ଅନ୍ତର୍ଯ୍ୟାମୀ ରୂପେ ଅବସ୍ଥିତ ଓ ସମସ୍ତଙ୍କର ଏକମାତ୍ର ବନ୍ଧୁ, ଆପଣ ଭକ୍ତମାନଙ୍କର ଅଲଭ୍ୟ ସର୍ବଭୂତ ଦୟାଶୀଳତା ଗୁଣରେ ଭକ୍ତମାନଙ୍କ ପ୍ରତି ଯେପରି ସମକ୍ଷ ସମ୍ୟକ ପ୍ରସନ୍ନ ହୁଅନ୍ତି, ଅନ୍ୟର କି କଥା, ସକାମ ଦେବଗଣ ମଧ୍ୟ ନାନାବିଧ ଉପଚାର ଦ୍ୱାରା ଉପାସନା କରି ଆପଣଙ୍କର ସେପରି ପ୍ରସନ୍ନ କଲାଭ କରିପାରନ୍ତି ନା। ଏ ବ୍ରହ୍ମ ବାକ୍ୟ ଅତିଶୟ ଗମ୍ଭୀର, ସମସ୍ତ ବୈଷ୍ଣବ ତତ୍ତ୍ୱ ଏଥିରେ ଦିଆଯାଇଛି। ଶ୍ଳୋକର ତାତ୍ପର୍ଯ୍ୟ ହେଉଛି ଯେ ଅସତ ଲୋକ ବା ଅଭକ୍ତର ଅପ୍ରାପ୍ୟ ଅର୍ଥାତ୍ ସତ୍ୟ ଲଭ୍ୟ ବା ଭକ୍ତମାନଙ୍କର ଲଭ୍ୟ ଯେ ସର୍ବଭୂତ ସର୍ବଭୂତେ ଦୟା, ତଦ୍ୱାରା ଆରାଧିତ ହେଲେ ଭଗବାନ ଯେପରି ପ୍ରସନ୍ନ ହୁଅନ୍ତି, ସ୍ୱାର୍ଥପର ହୋଇ ଉପଚିତ ଉପଚାର ଦ୍ୱାରା ସୁରଗଣ ଅର୍ଥାତ୍ ଦେବତାଗଣ ତାଙ୍କର ଯେପରି ଆରାଧନା କରନ୍ତି, ତଦ୍ୱାରା ସେ ଭଗବାନ ସେ ପ୍ରକାର ପ୍ରସନ୍ନ ହୁଅନ୍ତି ନା। ଯେହେତୁ ପ୍ରଚ୍ଛନ୍ନ ଭାବେ ଭଗବାନ ସର୍ବଜୀବଙ୍କର ସ୍ୱରୂପ ଅନ୍ତରାତ୍ମା ରୂପରେ ବିଦ୍ୟମାନ ଅଛନ୍ତି, ଧର୍ମ ଅର୍ଥ କାମ ମୋକ୍ଷ ଏ ଚତୁର୍ବର୍ଗ ପ୍ରାପ୍ତିର ଯେ କାମନା, ତାହାକୁ ଏ ଶ୍ଳୋକରେ କାମ ବୋଲି କୁହାଯାଇଛି। ଏହି କାମ ଯାହାର ହୃଦୟରେ ବଦ୍ଧ ଅଛି, ସେ ଯଦିଓ ବ୍ରହ୍ମାଦି ଦେବତାଙ୍କ ମଧ୍ୟରେ କେହି ହୁଅନ୍ତି, ତଥାପି ସେ ଉପଚିତ ଉପଚାର ଦ୍ୱାରା ଭଗବାନଙ୍କୁ ସେ ପ୍ରକାର ପ୍ରସନ୍ନ କରିପାରନ୍ତି ନାହିଁ ଯେପରି ସର୍ବଭୂତ ହିତେ ଦୟା ଯେ ପ୍ରଦର୍ଶନ କରୁଛନ୍ତି, ସେ ଯେପରି ପ୍ରସନ୍ନ କରନ୍ତି। ଭଣ୍ଡ ଭାବେ ଯଦିଓ ଉପଚିତ ଉପଚାର ଭଗବାନଙ୍କୁ ଅର୍ପଣ କରାଯାଏ, ସେଥିରେ ତ କୌଣସି ପ୍ରକାର ଉପକାର ସମ୍ଭାବନା ନାହିଁ, ଯେହେତୁ ଭଗବାନ ଅନ୍ତର୍ଜ୍ଞାନୀ ଅତେ ବାହ୍ୟ ଦୃଷ୍ଟି ଦ୍ୱାରା ସେ ବିଚାର କରନ୍ତି ନା, ତା ସାଧକ ଅନ୍ତର୍ବୃତ୍ତି ପ୍ରତି ଦୃଷ୍ଟି ଦେଇଥାନ୍ତି। କିନ୍ତୁ ଯଦି ଏହି ଭଣ୍ଡତା ପରିତ୍ୟାଗ ପୂର୍ବକ ସରଳତା ଅବଲମ୍ବନ କରି ପୂର୍ବୋକ୍ତ କୌଣସି ପୁରୁଷ ଭଗବାନଙ୍କୁ ଉପଚିତ ଉପଚାର ଦ୍ୱାରା ଆରାଧନା କରନ୍ତି, ତଥାପି ଭଗବାନ ସେପରି ପ୍ରସନ୍ନ ହୁଅନ୍ତି। ଆରାଧନା ଶବ୍ଦ ଅନ୍ତର୍ବୃତ୍ତି ବାଚକ ଏବଂ ବାହ୍ୟ ନିଷେଧ ଅଦେବ ଆରାଧନା ଶବ୍ଦ ପ୍ରେମ ଦ୍ୱାରା ଭୁଣ୍ଡତା ପ୍ରତିଷେଧ କରାଯାଇଛି। ଅତିଶୟ ପ୍ରସନ୍ନ ହୁଅନ୍ତି ନାହିଁ ଏ ଶବ୍ଦ ପ୍ରୟୋଗର ତାତ୍ପର୍ଯ୍ୟ ଏଇ ଯେ ସକାମ ହୋଇ ଭଜନ କଲେ ମଧ୍ୟ ଭଗବାନ ପ୍ରସନ୍ନ ହୁଅନ୍ତି, ଅର୍ଥାତ୍ କାମନାର ଫଳ ମାତ୍ର ଦିଅନ୍ତି ଏବଂ କେବେ କେବେ ସମ୍ୟକ ବୈରାଗ୍ୟର ଉଦୟ କରନ୍ତି। ସେଥିପାଇଁ ପୁଣି କୁହାଯାଇଛି ଅଗାମ ସର୍ବକାମ ବା ମୁଖ୍ୟ କାମ ଉଦାର ହି ତୀବ୍ରେଣ ଭକ୍ତି ଯୋଗେନ ଯଜେତ ପୁରୁଷମ ପରମ। କିନ୍ତୁ ସର୍ବଭୂତ ପ୍ରତି ଦୟା ଦ୍ୱାରା ଯେଉଁ ଭଗବତ ଆରାଧନା ସେଥିରେ ଯେତେ ଦୂର ତାଙ୍କର ପ୍ରସନ୍ନତା ହୁଏ କାମନା ପ୍ରଯୁକ୍ତ ଆରାଧନା ଦ୍ୱାରା ସେଥିରେ ପ୍ରସନ୍ନତା ହୁଏ ନା। ଅକାମ ସର୍ବ ସର୍ବକାମ ମୁଖ୍ୟ କାମ ହୋଇ ଯେଉଁମାନେ ଭଗବତ ଆରାଧନା କରନ୍ତି ସେମାନଙ୍କର ଆରାଧନା ସମାପ୍ତିର ଅର୍ଥାତ୍ ପୂର୍ଣ୍ଣତାର ପ୍ରତୀକ୍ଷା ଥାଏ, ଅର୍ଥାତ୍ ସେଥିପାଇଁ ପୁନରାବୃତ୍ତି ଘଟନୀୟ ଏହା ଜାଣିବା ଉଚିତ। କର୍ମଯୋଗ ଜ୍ଞାନ ଯୋଗ ପରି ଭକ୍ତିଯୋଗ କେବେ ହେଲେ ବୃଥା ହୁଏ ନା। ଅତେ ସ୍ୱାର୍ଥମୂଳକ ଭକ୍ତି ଯୋଗର ପରିଣାମରେ ନିଃସ୍ୱାର୍ଥ ସର୍ବଭୂତ ଦୟା ଉଦୟ ହୁଏ। ସ୍ୱାର୍ଥ ଭକ୍ତି ଭକ୍ତି ବୃକ୍ଷର ବୀଜ ସ୍ୱରୂପ ଅତେ କାଳକ୍ରମେ ଏହି ପବିତ୍ର ବୀଜ ଅଙ୍କୁରିତ ହୋଇ ବୃକ୍ଷ ରୂପେ ପରିଣତ ହୁଏ ଏବଂ ପରମ ପ୍ରେମ ରୂପ ଫଳର ଜନକ ହୁଏ। ସ୍ୱାର୍ଥ ଭକ୍ତି ସଂକୀର୍ଣ୍ଣ ଅଦେବ ଯେତେବେଳେ ଏହାର ଆୟତନ ବୃଦ୍ଧି ହୁଏ ସର୍ବଭୂତ ଦୟାର ଭକ୍ତିର ଉଦୟ ହୁଏ। ଭକ୍ତ ଯେତେବେଳେ କାମ କରନ୍ତି ସେତେବେଳେ ପରମେଶ୍ୱର ତାଙ୍କୁ ମୂର୍ଖ ଜାଣି ସ୍ୱୀୟ ଚରଣାଶ୍ରୟ ପ୍ରଦାନ ଦ୍ୱାରା ତାହାର ସ୍ୱାର୍ଥପରତା ଦୂର କରନ୍ତି। ସର୍ବଭୂତେ ଦୟାରୂପୀ ଭକ୍ତି ହିଁ ଜୀବର ସ୍ୱଭାବ, ଅଦେବ ବୈରାଗୀମାନଙ୍କର ତାହା ହିଁ ପ୍ରାପ୍ୟ। ସର୍ବଭୂତ ପ୍ରତି ଦୟା ହିଁ ଭକ୍ତି ଲକ୍ଷ୍ୟ। ଜୀବ କେଉଁଥିପାଇଁ ଅନ୍ୟ ଜୀବ ପ୍ରତି ଦୟା କରେ ଏହାର ନିଗୁଢ ତତ୍ତ୍ୱ ଅନୁସନ୍ଧାନ କରିବାକୁ ଗଲେ କୃଷ୍ଣ ଭକ୍ତି ହିଁ ଏହାର ହେତୁ ବୋଧ ହୁଏ। ସମସ୍ତ ଜୀବର ସୃହୃଦ ଅନ୍ତରାତ୍ମା ରୂପରେ ପରମେଶ୍ୱର ଲକ୍ଷିତ ହୁଅନ୍ତି। ଅଦେବ ତାଙ୍କର ପ୍ରିୟ ଜୀବମାନଙ୍କ ପ୍ରତି ଆମର ଏକ ନିତ୍ୟ ସମ୍ବନ୍ଧ ଅଛି। ଯେପରି କୃଷ୍ଣ ପ୍ରେମ ହିଁ ଜୀବର ସ୍ୱଭାବ, ସେହିପରି କୃଷ୍ଣଙ୍କର ଜୀବ ପ୍ରତି ପ୍ରେମ ଓ ଭ୍ରାତୃବତ ସଖ୍ୟ ମଧ୍ୟ ଆମମାନଙ୍କର ସ୍ୱାଭାବିକ କାର୍ଯ୍ୟ। ଅତେବ ଅନ୍ୟ ସମସ୍ତ ଜୀବର କଲ୍ୟାଣ ଚିନ୍ତା ଓ ସେଥିନିମିତ୍ତ ଚେଷ୍ଟା ନ କରି ଆମମାନେ କେଉଁ ଭଗବତ ଉପାସନା କରିଥାଉ ତାହା ବିଚାର୍ଯ୍ୟ। ସେ ପ୍ରକାର ଭଗବତ ଉପାସନା ଅସମ୍ପୂର୍ଣ୍ଣ। ତେଣୁ ଏ ସାଧୁ ସମାଜ ବିବେଚନା କରି ଦେଖନ୍ତୁ, ଜଗତରେ ଯେତେ ଜୀବ ଅଛନ୍ତି ସେ ସମସ୍ତ ନିତ୍ୟ ମଙ୍ଗଳ ଚିନ୍ତା କରିବା ଓ ତତ୍ ବିଷୟରେ ବିଶେଷ ଚେଷ୍ଟା କରିବା ଆମମାନଙ୍କ ନିତାନ୍ତ କର୍ତ୍ତବ୍ୟ। ଜୀବର ମଙ୍ଗଳ ସାଧନ ଯଦି ଆମମାନଙ୍କର କର୍ତ୍ତବ୍ୟ ହୁଏ ତାହେଲେ ଆମମାନେ କି ପ୍ରକାର ସଂସାର ତ୍ୟାଗ କରି ଦୂରରେ ରହିପାରିବା। ତେଣୁ ତାପରେ ତାପିତ ଜୀବଗଣ ବଣରେ ଥିବା ମୁଣିମାନଙ୍କ ନିକଟକୁ ଔଷଧ ଅନ୍ୱେଷଣ କରିବାକୁ ଯାଆନ୍ତି ନାହିଁ, ଯେହେତୁ ସେମାନେ ଯେ ରୋଗଗ୍ରସ୍ତ ତାହା ସେମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଜାଣନ୍ତି ଯେ ସେମାନେ ସୁସ୍ଥ ଅନ୍ତକରଣ ଗୃହମେଦ ଜାଗ କରି କାଳକ୍ଷେପଣ କରୁଛନ୍ତି ଏବଂ ସେମାନେ ବଣରେ ଥିବା ବୈରାଗୀମାନଙ୍କୁ ଦୁଃଖୀ ବୋଲି କହନ୍ତି। ସେମାନେ କୌଣସି ବିଶେଷ ରୋଗ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ବୋଲି ଭାବୁଛି। ସେମାନଙ୍କ ବିବେଚନାରେ ବୈରାଗ୍ୟ ହିଁ ରୋଗ ବିଶେଷ, ସେମାନଙ୍କ ବିବେଚନାରେ ବୈରାଗ୍ୟ ପାଷଣ୍ଡତା ଇନ୍ଦ୍ରସୁଖ ହିଁ କାର୍ଯ୍ୟ। ଯେପରି ବିକାରଗ୍ରସ୍ତ ବ୍ୟକ୍ତି ଶୀତଳ ଜଳକୁ ସମାଦର କରି ଅଧିକତର ବିକାରପ୍ରାପ୍ତ ହୁଏ, ସେହିପରି ବିଷୟୀ ମାନବଗଣ ଇନ୍ଦ୍ର ଦ୍ୱାରା ବିଷଭୋଗ କରି ବାସନା ରୋଗର ବୃଦ୍ଧି କରନ୍ତି। ପାଗଳମାନେ ଯେପରି ସୁସ୍ଥ ଅନ୍ତକରଣ ଲୋକମାନଙ୍କର ଅବସ୍ଥାରେ ଦୁଃଖିତ ହୁଅନ୍ତି, ସେହିପରି ସଂସାରୀ ପୁରୁଷ ବୈରାଗୀ ଦେଖି ଦୁଃଖିତ ହୋଇଥାଏ। ମଦ୍ୟପାନ କରି ଯେଉଁମାନେ ଉନ୍ମତ୍ତ ହୁଅନ୍ତି ସେମାନେ ଯେପରି ମଦ୍ୟପାନ ନ କରୁଥିବା ଲୋକମାନଙ୍କୁ ଦେଖି ହତଭାଗା ମନେ ଭାବନ୍ତି, ସେହିପରି ସଂସାର ମୁଗ୍ଧ ଅବିବେକୀ ପୁରୁଷଗଣ ଜ୍ଞାନୀ ପୁରୁଷମାନଙ୍କର ବୈରାଗ୍ୟକୁ ଦୁଃଖର କାରଣ ବୋଲି ଭାବନ୍ତି। ଏ ସମସ୍ତ ନିର୍ବୋଧ ଲୋକର ଉପାୟ କ'ଣ? ଯେତେବେଳେ ଏମାନେ ନିଜ ରୋଗକୁ ଜାଣିପାରନ୍ତି ନା ସେତେବେଳେ ସେମାନଙ୍କର କିପରି ଶାନ୍ତି ହେବ? ଆହା, କେଉଁ ସହୃଦୟ ବିବେକୀ ଲୋକ ଏମାନଙ୍କର ଅବସ୍ଥା ଦେଖି ଦୁଃଖ ସାଗରରେ ପତିତ ନ ହେବ? ମହାତ୍ମା ଭାଗବତ ଗଣ ଯଦି ଏ ସକଳ ଲୋକଙ୍କ ପ୍ରତି କୃପା ନ କରନ୍ତି ତେବେ ସେମାନଙ୍କର ଆଉ ଭରସା ନାହିଁ। ବାତୃଳ ଲୋକ ଯଦି ଉପକାରୀ ପ୍ରତି ବିରୁଦ୍ଧାଚରଣ କରନ୍ତି ତଥାପି ହରିଦାସ କେବେ ହେଲେ ଜଗାଇ ମାଧାଏ କରିନାମ ଅମୃତ ପାନ କରାଇବାର ବିରତ ହେବେ ନା। ହେ ବୈଷ୍ଣବଗଣ, ଯଦିଓ ଅବିବେକୀ ପୁରୁଷଗଣ ଆପଣମାନଙ୍କୁ କଟୁବାକ୍ୟ କହନ୍ତି, ଏବଂ ବେଳେବେଳେ ମାରିବାକୁ ଉଦ୍ୟତ ହୁଅନ୍ତି, ତଥାପି ଆପଣମାନେ ସ୍ୱ କାର୍ଯ୍ୟରୁ କେବେ ବିରତ ହେବେ ନାହିଁ।